ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା 16 ତାରିଖ ହେବାର୍କେ ଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଆଉ ନିର୍ଭୁଲ ଭାବେ ପରିଚାଳନା କରବାର୍ ଲାଗି ଗଲାକାଲି ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ, ସୀମା ସୁରକ୍ଷା ବଳ, ରେଲ୍ ସୁରକ୍ଷା ବଳ, ଭାରତୀୟ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ସୁରକ୍ଷା ରଣନୀତି ବାବଦେ ସମୀକ୍ଷା କରିଥିଲେ। ବୈଠକଟି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହିତ ଜଲ, ସ୍ଥଲ ଆଉ ଆକାଶମାର୍ଗନୁ ନଜର ରଖବାର, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଆଉ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ବାବଦେ ସମୀକ୍ଷା କରାଯାଇଥିଲା। ସାରା ପୃଥିବୀର ସଂସ୍କୃତ ଭାଷାର ଗୁରୁତ୍ୱ ଓ ଭାରତୀୟ ଜ୍ଞାନ ପରମ୍ପରାଥି ତାର ଅବଦାନ ବାବଦେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46 ନମ୍ବର ସ୍ଥାପନା ଦିବସ ସମାରୋହଟି ଯୋଗ ଦେଇକରି କୁଳାଧିପତି ଓ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ସଂସ୍କୃତ ଭାଷା ସବୁ ଭାଷାର ଜନନୀ ବୋଲି କହିଛନ୍। ଏ ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀ ବିହାର ଭାରତୀ ଆଉ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହିକେ ରାଜ୍ୟପାଳ ଉନ୍ମୋଚନ କରିଛନ୍। ଭିନ୍ ଭିନ୍ ବିଭାଗନ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ଦିଆଯାଇଛି। ରାଜ୍ୟ ଜମି କିଣାବିକା ନଗଦ ବିହୀନ ହେବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଜମି ପଞ୍ଜୀକରଣ କାର୍ଯ୍ୟାଳୟକେ ଦଲାଲମୁକ୍ତ କରିବା ଲାଗି ଏନ୍ତା ନିଷ୍ପତ୍ତି ନିଆଯାଇଛି। ଅନ୍ଲାଇନ୍ ପଞ୍ଜୀକରଣ ହେବା ଲାଗି ସାଧାରଣ ଲୋକଙ୍କୁ ବାରବାର କାର୍ଯ୍ୟାଳୟକେ ଆସବାର୍କେ ନାଇଁ ପଡ଼େ। ପଞ୍ଜୀକରଣ ଉତ୍ରୁ ଦଲିଲ୍ ଭିଲ୍ ଅନ୍ଲାଇନ୍ ଥି ମିଲ୍ବା। ଇ ବାବଦେ ରାଜସ୍ୱ ବିଭାଗ ତରଫୁ ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଜାରି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ଜମି ଜମା ବିକ୍ରି କାର୍ଯ୍ୟାଳୟ ସବୁ ଆମର ଅଛି, ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ। ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାନ୍ଜାକ୍ସନ ହୋଇଥାଏ, ବାକିଟା ସବୁ ଅନଲାଇନ୍ରେ ପ୍ରଦାନ କରାହୋଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ। ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାନ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତିମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆଯାଇଛି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଭୁବନେଶ୍ୱର ନୂଆ ରାଜସ୍ୱ ଭବନ ତିଆରି ହେବା, 10 ତାଲା କୋଠା ତିଆରି କରାଯିବାର ସହିତ ଏଥିଲାଗି 600 କୋଟି ଟଙ୍କା ଖର୍ଚ୍ଚ କରାଯିବା, ଗୋଟିଏ ଭବନର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଆଉ ଓଡ୍ରାଫ୍ ବାଗି ସବୁ ବିଭାଗ କାମ କରିବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ସରକାରଙ୍କ ତରଫୁ ସିମେଣ୍ଟ ଆଉ ଇସ୍ପାତର ଦାମ ଧାରିଜ ବାବଦ ନୂଆ ମାର୍ଗଦର୍ଶିକା ବାହାର କରାଯାଇଛି। ଏତକର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ଇ ଦାମ ଧାରିଜ କରବା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନତି କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପମାନଙ୍କେ ବ୍ୟବହାର ହେବାର୍କେ ଥିବା ସିମେଣ୍ଟ ଓ ଇସ୍ପାତର ଦାମ ଧାରିଜ ଲାଗି ଗୋଟିଏ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟ ଦେଇ ପଦକ୍ଷେପ ନିଆଯାଇଛି। ଫି 3 ମାସ ଏହି କମିଟି ବସିକରି ସିମେଣ୍ଟ ଆଉ ଇସ୍ପାତର ଦାମ ଚୂଡ଼ାନ୍ତ କରବେ ବୋଲି ମାର୍ଗଦର୍ଶିକାଥି କୁହାଯାଇଛି। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଆଇବା 11 ତାରିଖ୍ ପୁରୀ ନୁ ଚାଲ୍ବା ଆଉ କୋରାପୁଟ ନୁ ଇ ଟ୍ରେନ୍ ଆଇବା 12 ତାରିଖ୍ ଚାଲ୍ବା ବୋଲି ରେଲବାଇ ତରଫୁ ସୂଚନା ଦିଆଯାଇଛି। ହପ୍ତାକ 3 ଦିନ ଚାଲ୍ବାର୍କେ ଥିବା ଇ ଟ୍ରେନ୍ ପୁରୀ ନୁ ଫି ସୋମବାର, ଗୁରୁବାର ଆଉ ଶନିବାର, ଆଉ କୋରାପୁଟ ନୁ ପୁରୀକେ ଫି ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ ଚାଲ୍ବା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ସୁଶାସନକେ ସବୁନୁ ଅତ୍କା ପ୍ରାଥମିକତା ଦେବାର ସହିତ ତହସିଲ କାର୍ଯ୍ୟାଳୟ ଲୋକକୁ ସହଜ, ସ୍ୱଚ୍ଛ ଆଉ ଠିକ୍ ସମୟଥି ସେବା ଯୋଗାଇ ଦେବାର୍କେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତାର ସହିତ ହପ୍ତାକେ ଅତି କମ୍ଥି 2 ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିକରି ସେବା ବ୍ୟବସ୍ଥା ତଦାରଖ କରବାର୍କେ ଉପଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କର ଅଲଗା ବିଭାଗଟି ପିଏଚ୍ଡି ପାଠ୍ୟକ୍ରମଟି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ଟି ଏଥିଲାଗି ଆବେଦନ କରିପାରିବେ। ଗଲାକାଲିଠାନୁ ଆଇବା 30 ତାରିଖ ଅଧରାତି ତକ ଆବେଦନ କରବାର ସମୟ ଧାରିଜ କରାଯାଇଛି। ପାଣିପାଗ ରାଜ୍ୟ ଲଗାୟତ ବର୍ଷା ସ୍ଥିତି ଉତ୍ରୁ ଭିନ୍ ଭିନ୍ ଜାଗାନ ବର୍ଷା ଟିକେ କମିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଇତାର ସହିତ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୋକାଗଟି ସାଙ୍ଗେ ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫୁ ସତର୍କ କରାଯାଇଛି। ସେଡ଼େ ରାଜ୍ୟ ବନ୍ୟା ସ୍ଥିତି ନାଇନ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିକରି ରାଜ୍ୟ ସରକାର ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରବାର୍କେ ପ୍ରସ୍ତୁତ ଅଛନ୍ ବୋଲି ସୂଚନା ଦେଇଛନ୍। ଆଜି ସକାଳର 6 ବଜେ ତକ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 610.65 ଫୁଟ ରହିଛି। ଆଇବାକାଲି ସକାଳ ବେଳା ଜଳଭଣ୍ଡାରନୁ ଇ ବଛରର ପହିଲା ବର୍ଡ ପାଇଁ ଛଡ଼ାଯିବ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜେ 2 ମିନିଟ୍ ଜୁହାର।